ଓଡ଼ିଆ କାବ୍ୟ କବିତାର ପରମ୍ପରାଗତ ଗୀତିମୟତା ତାକୁ ସବୁବେଳେ ସ୍ୱର ସାପେକ୍ଷ କରିଥାଏ। ଆଉ ମୁକ୍ତଛନ୍ଦ କବିତାର ଗାୟନ ବି କିଛି ନୂଆ କଥା ନୁହେଁ। 1960 ମସିହା ପରେ ବିଟନିକ୍ କବିତା, ଡିଲାନ୍ ଟମାସ୍ ଆଉ ବବ୍ ଡିଲାନ୍ଙ୍କ କବିତା, ବିଟଲ୍ସ କବିତା, ଇଂଲଣ୍ଡର ପପ୍ ମାନଙ୍କରେ ମାତ୍ର ଖଣ୍ଡେ ଗିଟାରର ସହଯୋଗରେ ବୋଲା ହେଉଥିଲା। ସେମିତି କଲିକତା କଫି ହାଉସ୍ରେ ସ୍ୱର ସଂଯୋଜିତ ହୋଇଥିଲା ଶକ୍ତି ଚଟ୍ଟୋପାଧ୍ୟାୟଙ୍କ ପ୍ରଖ୍ୟାତ କବିତା ଅବନି ବାଡ଼ିଆ ଛୋ। ଯେଉଁ ଗାୟକ ଯେଉଁ ସଂଯୋଜକ କବିତାର ଭାବ ଆଉ ଅର୍ଥ ବୁଝିଲା ଆଉ କବିତାର ଅନ୍ତର୍ନିହିତ ଗୀତିମୟତାକୁ ଚିହ୍ନି ପାରିଲା ସେ ସେତେ ବେଶୀ ସଫଳ। ଦେଖିବାର କଥା ସେ ସ୍ୱର ଆଉ ଗାୟକୀ ଭିତରେ କବିତାର ଆତ୍ମା ସ୍ପଷ୍ଟ ହେଉଛି କି ନା।
ଯେତେବେଳେ ତୁମେ ନଥିଲ କିଛି ନଥିଲା, ଯେତେବେଳେ ତୁମେ ନଥିଲ କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟିଏ ତୁଷାର କ୍ଷତ ପରି, ସୂର୍ଯ୍ୟ ଥିଲା ଜଖମା ରୋଗୀର ହୃଦୟ ପରିକା, ଗଛ ମାନେ ଯେମିତି ବିଗଳଙ୍କର ଚୌକି, ପକ୍ଷୀମାନଙ୍କ ଆଖିରେ ମୁକ୍ତା ନଥିଲା। ଯେତେବେଳେ ତୁମେ ନଥିଲ କିଛି ନଥିଲା, କିଛି ନଥିଲା, କିଛି ନଥିଲା। ତୁମେ ଆସିଲ ତ ରେଶମ ଘାସରେ ତିଆରି ହେଲା ବଗିଚା, ଈଶ୍ୱରଙ୍କ ଭୟ କମିଗଲା, ଫଟୋଗ୍ରାଫ ଭିତରୁ ବି ହସି ଉଠିଲେ ଦୁଃଖୀ ଲୋକମାନେ, ଅପ୍ସରାଟିଏ ବସି ପଡ଼ିଲା ମୋ ରିକ୍ସାରେ, ଆଇନା ପୃଥିବୀର ସବୁଠୁ ମିଠା ମୁହଁର, ତୁମେ କ'ଣ ମଇନା ଏକ ହଳଦିଆ ପଞ୍ଜୁରୀରେ, ହେମନ୍ତ ଋତୁର ତୁମେ କ'ଣ ଝରଣା ମୋ କୁଳୁ କୁଳୁ ତାତିଲା ରକ୍ତର, ନା ନଜଣା ତାରା, ନା କୌଣସି ନା ନଜଣା ତାରା, ମୋ ନିର୍ଦ୍ଧନ ଛାତି ପକେଟରେ ତୁମେ କ'ଣ ନୂତନ ଶସ୍ୟର ଗନ୍ଧ ଭୋରବେଳେ। ଶିଲତ ପୃଥିବୀର ମେଘ ଢଙ୍କା ମୁହଁ ଉପରେ ପଡ଼ିଲା, ସୁନେଲି ଖରାର ଟେଲିଗ୍ରାମ, ତୁମେ ଯେତେବେଳେ ନଥିଲ କିଛି ନଥିଲା, କିଛି ନଥିଲା।